ନମସ୍କାର, ମୁଁ ପ୍ରଭାତ ସାହୁ, ଦୋମୁଇ ଏସ୍ଟିର ପ୍ରେସିଡେଣ୍ଟ। ଆମ ଦୋମୁଇ ସାହିରେ ଗୋଟେ PRI ମିଟିଂ କରାଯାଇଥିଲା, ସେଥିରେ ମ୍ୟାପିଂ କରାଯାଇଥିଲା ଲୋକମାନେ ଯେଉଁ ରହୁଛନ୍ତି ତାଙ୍କର ଅବସ୍ଥିତି, କେଉଁ ଘରେ ପାଣି ଅଛି, କେଉଁ ଟଏଲେଟ୍ ଅଛି କି ନାହିଁ, ସେ ଭିତରେ ଜାଣିବା ପାଇଁ ଯେଉଁ ମ୍ୟାପିଂ କରାଯାଇଥିଲା। ଆମେ ଦୋମୁଇ ବାସୀ ସମୂହ ବାସିନ୍ଦାକୁ ଡାକି ଏକାଠି କରିଥିଲୁ। ଏକାଠି କରି ପ୍ରତି ଘରର ମ୍ୟାପ୍ କରାଯାଇ ସେଠାରେ କାହାର ଟଏଲେଟ୍ ଅଛି ନ ଅଛି ତା ବିଷୟରେ ଆମେ ଜାଣିବାକୁ ପାଇଲୁ ଯେ ବର୍ତ୍ତମାନ ସୁଦ୍ଧା ଆମେ 154 ଘରରୁ 75 ଘରେ ଟଏଲେଟ୍ ଅଛି, ବାକି ଘରେ ଟଏଲେଟ୍ ନାହିଁ, ଆଉ କିଛି ଲୋକଙ୍କ ଘରେ ପାଣି ମଧ୍ୟ ପହଞ୍ଚିନି, ପାଣି ନାହିଁ। ସେ ପାଣିର ସମସ୍ୟା ଅଛି, ଯେଉଁମାନଙ୍କର ପିଇବା ପାଣି ପହଞ୍ଚିନି ତାହା ମଧ୍ୟ ଆମେ ନୋଟ୍ କଲୁ। ଯଥାଶୀଘ୍ର ତାଙ୍କର କେମିତି ପାଣି ପହଞ୍ଚିବ ସେ ବିଷୟରେ ଆମେ କାମ କରିବା ପାଇଁ ଆମକୁ ସହଜ ହେଲା, ଯେ ଆମେ ଏଇ ଲୋକମାନଙ୍କ ପାଖରେ ପାଣିର ସୁବିଧା, ସରକାରଙ୍କ ଦ୍ୱାରା କେମିତି ପାଣିର ସୁବିଧା ପହଞ୍ଚି ପାରିବ ସେ ବିଷୟରେ ଆମେ ଜାଣିବାକୁ ପାଇଲୁ, ଆଉ ତାଙ୍କର ଯଥାଶୀଘ୍ର ଆମେ ସମାଧାନ କରିବୁ। ସାହିର 37 ଘର ଅଛି ଯେଉଁମାନେ ପୁରା ନାଳ କଡ଼ରେ ଅଛନ୍ତି, ସେମାନେ ବର୍ଷା ବନ୍ୟା ବାତ୍ୟା ଟାଇମ୍ରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତାଙ୍କୁ କେମିତି ଥୟତାନ କରାଯିବ, ଭଲ ଜାଗାରେ ରହିବେ, କେମିତି ତାଙ୍କର ସୁବିଧା କରାଯିବ, ଯେମିତି ଅସୁବିଧା ନ ହେବ, ସେ ମଧ୍ୟ ଆମେ ଜାଣିବାକୁ ପାଇଲୁ ଯେ ଏତିକି ଲୋକ ଅସୁବିଧାରେ ଅଛନ୍ତି, ତାଙ୍କୁ ଆମେ ସୁବିଧା ଦେବା ପାଇଁ କିଛି ସରକାରଙ୍କ ପାଖରେ ଜଣାଇବୁ ଯେ ତାଙ୍କୁ କେମିତି ଭଲ ଜାଗାରେ ରଖାଯାଉ, କି ତାଙ୍କର ଯେଉଁ ଅସୁବିଧା ଦୂର କରିବା ପାଇଁ ନାଳ ସାଇଡ଼୍ରେ କିଛି ପାଚେରୀ କରାଯାଉ, କିଛି ବ୍ୟବସ୍ଥା କରିବା ପାଇଁ ଆମେ ସରକାରଙ୍କ ପାଖରେ ନିବେଦନ କରିବୁ, ଆଉ ତାଙ୍କ ପାଇଁ ସୁବିଧା କରାଯିବ। ଏଇ ଯେଉଁ PRI ମିଟିଂ କରାଯାଇଥିଲା CFR ତରଫରୁ, ଏ କରିବା ଦ୍ୱାରା ଆମେ ମାନେ ବହୁତ କିଛି ଆମ ବସ୍ତି ପାଇଁ ଉନ୍ନତି ପାଇଁ ଆମେ ଜାଣିପାରିଲୁ, ତେଣୁ CFR ଟିମ୍କୁ ଆମେ ଧନ୍ୟବାଦ ଦେଉଛୁ ଯେ ଏଇ କରିବା ଦ୍ୱାରା, ମିଟିଂ କରିବା ଦ୍ୱାରା ଆମେ ବହୁତ କିଛି ଉପକୃତ ହେବୁ, ସରକାର ପାଖରେ ଆମେ ପହଞ୍ଚାଇ ପାରିବୁ, ସେତିକି CFR ଟିମ୍କୁ ଧନ୍ୟବାଦ ଦେଉଛୁ।